ପ୍ରଥମ ସାମୁଏଲ ଅଧ୍ୟାୟ ତେର। ସାଉଲ ତିରିଶ ବର୍ଷ ବୟସରେ ରାଜା ହେଲେ ଓ ସେ ଇସ୍ରାଏଲ ଉପରେ ତିରିଶ ଉପରେ ଦୁଇ ବର୍ଷ ରାଜତ୍ୱ କଲେ। ପୁଣି ସାଉଲ ଆପଣା ପାଇଁ ଇସ୍ରାଏଲ ମଧ୍ୟରୁ ତିନି ହଜାର ଲୋକ ମନୋନୀତ କଲେ। ଏମାନଙ୍କର ଦୁଇ ହଜାର ମିକମସ୍ରେ ଓ ବୈଥେଲ ପର୍ବତରେ ସାଉଲଙ୍କ ସଙ୍ଗରେ ରହିଲେ, ଆଉ ଏକ ହଜାର ବିନ୍ୟାମିନ ପ୍ରଦେଶସ୍ଥ ଗିବିଆରେ ଜୋନାଥନ ସଙ୍ଗରେ ରହିଲେ। ପୁଣି ଅବଶିଷ୍ଟ ଲୋକମାନଙ୍କର ପ୍ରତ୍ୟେକକୁ ସେ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ଆଉ ଜୋନାଥନ ଗେବାସ୍ଥିତ ପଲେଷ୍ଟିୟମାନଙ୍କ ପ୍ରହରୀ ସୈନ୍ୟ ଦଳକୁ ସଂହାର କରନ୍ତେ। ପଲେଷ୍ଟିୟମାନେ ତାହା ଶୁଣିଲେ, ସେତେବେଳେ ସାଉଲ ଦେଶର ସର୍ବତ୍ର ତୁରି ବଜାଇ କହିଲେ, ଏବ୍ରିୟ ଲୋକମାନେ ଶୁଣନ୍ତୁ, ତହୁଁ ସାଉଲ ଯେ ପଲେଷ୍ଟିୟମାନଙ୍କ ପ୍ରହରୀ ସୈନ୍ୟ ଦଳକୁ ସଂହାର କରିଅଛନ୍ତି, ଓ ମଧ୍ୟ ଇସ୍ରାଏଲ ଯେ ପଲେଷ୍ଟିୟମାନଙ୍କ ନିକଟରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହା ସମୁଦାୟ ଇସ୍ରାଏଲ ଶୁଣିଲେ। ଏଣୁ ଲୋକମାନେ ସାଉଲଙ୍କ ପାଖରେ ଗିଲଗଲରେ ଏକତ୍ର ହେଲେ। ଏଉତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟିୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱରୋହୀ ଓ ସମୁଦ୍ର ତୀରସ୍ଥ ବାଲୁକାର ନ୍ୟାୟ ଲୋକାରଣ୍ୟ ଏକତ୍ର ହେଲେ। ସେମାନେ ଆସି ମିକମସ୍ରେ ବୈଥାବନର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ। ଏଣୁ ଇସ୍ରାଏଲ ଲୋକମାନେ ଆପଣମାନଙ୍କୁ ବିପଦଗ୍ରସ୍ତ ଦେଖିଲେ, କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ। ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣମାନଙ୍କୁ ଲୁଚାଇଲେ। ଏହି ସମୟରେ ଏବ୍ରିୟମାନଙ୍କର କେତେକ ଲୋକ ଜର୍ଦ୍ଦନ ପାର ହୋଇ ଗାଦ ଓ ଗିଲିୟଦ ଦେଶକୁ ଯାଇଥିଲେ, ମାତ୍ର ସାଉଲ ଏ ଯାଏ ଗିଲଗଲରେ ଥିଲେ। ଆଉ ସମସ୍ତ ଲୋକ ଥରଥର ହୋଇ ତାଙ୍କର ପଶ୍ଚାତଗାମୀ ହେଲେ। ଏଉତାରେ ସାମୁଏଲଙ୍କର ନିରୂପିତ ସମୟାନୁସାରେ ସାଉଲ ସାତ ଦିନ ବିଳମ୍ବ କଲେ, ମାତ୍ର ସାମୁଏଲ ଗିଲଗଲକୁ ଆସିଲେ ନାହିଁ। ଏହେତୁ ଲୋକମାନେ ତାଙ୍କ ନିକଟରୁ ଛିନ୍ନଭିନ୍ନ ହେବାକୁ ଲାଗିଲେ। ଏଥିରେ ସାଉଲ କହିଲେ, ଏଠାରେ ମୋ ନିକଟକୁ ସେହି ହୋମବଳି ଓ ସେହି ମଙ୍ଗଳାର୍ଥକ ବଳି ଆଣ, ଆଉ ସେ ହୋମବଳି ଉତ୍ସର୍ଗ କଲେ। ପୁଣି ସେ ହୋମବଳି ଉତ୍ସର୍ଗ କରିବାର ସମାପ୍ତ କରିବା ମାତ୍ର ଦେଖ ସାମୁଏଲ ଉପସ୍ଥିତ ହେଲେ। ତହିଁରେ ସାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ। ଏଥିରେ ସାମୁଏଲ କହିଲେ, ତୁମ୍ଭେ କ'ଣ କଲ? ସାଉଲ ଉତ୍ତର କଲେ, ମୁଁ ଦେଖିଲି ଯେ ଲୋକମାନେ ମୋ ନିକଟରୁ ଛିନ୍ନଭିନ୍ନ ହୋଇଅଛନ୍ତି, ପୁଣି ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟିୟମାନେ ମିକମସ୍ରେ ଏକତ୍ର ହୋଇଅଛନ୍ତି। ଏଥିପାଇଁ ମୁଁ କହିଲି, ପଲେଷ୍ଟିୟମାନେ ଏହି କ୍ଷଣି ମୋ ବିରୁଦ୍ଧରେ ଗିଲଗଲକୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ, ଏ ନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି। ତହିଁରେ ସାମୁଏଲ ସାଉଲଙ୍କୁ କହିଲେ, ତୁମ୍ଭେ ମୂର୍ଖର କର୍ମ କରିଅଛ, ସଦାପ୍ରଭୁ ତୁମ ପରମେଶ୍ୱର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ ତାହା ତୁମ୍ଭେ ପାଳନ କଲ ନାହିଁ, କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ୱ ଏବେ ଅନନ୍ତକାଳ ସ୍ଥାୟୀ କରିଥାନ୍ତେ, ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ। ସଦାପ୍ରଭୁ ନିଜ ମନର ମତ ଏକଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି, ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି, କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ ତୁମ୍ଭେ ତାହା ପାଳନ କଲ ନାହିଁ। ଅନନ୍ତର ସାମୁଏଲ ଉଠି ଗିଲଗଲରୁ ବିନ୍ୟାମିନ ପ୍ରଦେଶସ୍ଥ ଗିବିଆକୁ ଗଲେ। ସେତେବେଳେ ସାଉଲ ଗଣନା କରି ଉଣାଧିକ ଛଅଶହ ଲୋକ ଆପଣା ନିକଟରେ ଥିବାର ଦେଖିଲେ। ପୁଣି ସାଉଲ ଓ ତାଙ୍କର ପୁତ୍ର ଜୋନାଥନ ଓ ସେମାନଙ୍କ ନିକଟରେ ବର୍ତ୍ତମାନ ଥିବା ଲୋକମାନେ ବିନ୍ୟାମିନ ପ୍ରଦେଶସ୍ଥ ଗେବାରେ ରହିଲେ, ମାତ୍ର ପଲେଷ୍ଟିୟମାନେ ମିକମସ୍ରେ ଛାଉଣି ସ୍ଥାପନ କଲେ। ଏଉତ୍ତରେ ପଲେଷ୍ଟିୟମାନଙ୍କ ଛାଉଣିରୁ ତିନି ଦଳ ବିନାଶକ ଲୋକ ଆସିଲେ ଓ ଏକ ଦଳ ଅଫ୍ରା ପଥରେ ଗମନ କରି ସୁୟାଲ ପ୍ରଦେଶକୁ ଗଲେ, ପୁଣି ଅନ୍ୟ ଏକ ଦଳ ବୈଥାରଣ ପଥ ଆଡ଼େ ଫେରିଲେ, ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋଇମ୍ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ। ସେ ସମୟରେ ସମସ୍ତ ଇସ୍ରାଏଲ ଦେଶରେ କମାର ମିଳୁନଥିଲା, କାରଣ ପଲେଷ୍ଟିୟମାନେ କହିଲେ, କେଜାଣି ଏବ୍ରିୟମାନେ ଆପଣମାନଙ୍କ ପାଇଁ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିବେ, ଏଣୁ ଆପଣା ଆପଣା ଫାଳ ଓ ଛୁରୀ ଓ କୁରାଡ଼ି ଓ କୋଡ଼ି ପଜାଇବା ପାଇଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପଲେଷ୍ଟିୟମାନଙ୍କ ନିକଟକୁ ଯିବାର ହେଲା। ତେଣୁ ସମସ୍ତଙ୍କର କୋଡ଼ି ଓ ଛୁରୀ ଓ ବିଦା ଓ କୁରାଡ଼ି ଦନ୍ତଡ଼ା ହୋଇଥାଏ, ମଧ୍ୟ ଅଙ୍କୁଶ ଧାର କରିବା ପାଇଁ ସେମାନଙ୍କର ପଲେଷ୍ଟିୟମାନଙ୍କ ନିକଟକୁ ଯିବାର ହେଲା। ଏଣୁ ଯୁଦ୍ଧ ସମୟରେ ସାଉଲ ଓ ଜୋନାଥନର ସଙ୍ଗୀ ଲୋକମାନଙ୍କ କାହାରି ହସ୍ତରେ ଖଡ୍ଗ କି ବର୍ଚ୍ଛା ନଥିଲା, କେବଳ ସାଉଲ ଓ ତାଙ୍କ ପୁତ୍ର ଜୋନାଥନର ହସ୍ତରେ ଥିଲା। ଏଉତାରେ ପଲେଷ୍ଟିୟମାନଙ୍କ ପ୍ରହରୀ ଦଳ ବାହାର ହୋଇ ମିକମସ୍ ଘାଟିକି ଗଲେ।